ଶ୍ୟାମ ମୂରତି ଦେଖିବି ବୋଲି ଅନ୍ଧ କରି ମତେ କରିଲୁ ରେ ଧନ୍ୟ ତୋ ଶ୍ୟାମ ମୂରତି ଦେଖିବି ବୋଲି
କରିଲୁ ରେ ଧନ୍ୟ ସୁଦାମା ହୋଇ।